ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଦାଏଲ କ୍ଷେତ୍ରଟି ଆତ୍ମନିର୍ଭରତା ବଢ଼ାବା ଲାଗି ଗଲାକାଲି ନୂଆଦିଲ୍ଲୀର ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ଆଇଏଆର୍ଆଇ ନ ଗୋଟେ ଖାସ୍ କୃଷି କାର୍ଯ୍ୟକ୍ରମଟି ଦାଏଲଥି ଆତ୍ମନିର୍ଭରତା ମିଶନକେ ମୂଲ କରିଛନ୍। ଏଥିଲାଗି 11,000 କୋଟିରୁ ଏତକା ଟଙ୍କାର ବଜେଟ୍ ଆବଣ୍ଟନ କରାଯାଇଛି। ଇ ମିଶନ ଜରିଏ 2030-31 ତକ ଘରୋଇ ଦାଏଲ ଉତ୍ପାଦନକେ 350 ଲକ୍ଷ ଟନ୍ ତକ ବଢ଼େଇକରି ଚାଷ କ୍ଷେତ୍ରକେ 310 ହେକ୍ଟର ତକ ବିସ୍ତାର କରବାର ଲକ୍ଷ୍ୟ ରଖାଯାଇଛି। ଚାଷୀମାନଙ୍କର ଭିତରେ ମୋଟ 88 ଲକ୍ଷ ମାହାଲିଆ ବିହନ କିଟ୍ ଆଉ 126 ଲକ୍ଷ କ୍ୱିଣ୍ଟାଲ ପ୍ରମାଣିତ ବିହନ ବଣ୍ଟାଯିବା। ବାଚସ୍ପତି ସୁରମା ପାଢ଼ୀ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଆଉ 9 ନମ୍ବର ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀଥି ଯୋଗ ଦେବାର ଲାଗି ବିଦେଶ ଗସ୍ତଥି ଯାଇଥିବାର ବେଳେ ବାରବାଡୋସର ବ୍ରିଜ୍ ଟାଉନ୍ଠାରେ ରାଜ୍ୟଗୋଷ୍ଠୀ ଗୋଟିଏ ବୈଶ୍ୱିକ ସହଭାଗୀ, ଲିଙ୍ଗଗତ ସମାନତା ଲାଗି ପ୍ରଗତି, ଆହ୍ୱାନ ଆଉ ମାର୍ଗ ଉପରେ ହୋଇଥିବାର ବିଷୟବସ୍ତୁ ଉପରେ ଭାଗ ନେଇଛନ୍। ଗଣତନ୍ତ୍ର ଖାଲି ରାଜନୈତିକ ବ୍ୟବସ୍ଥା ନୁହେଁ, ଇଟା ଆମର ବିଶ୍ୱାସ, ଉତ୍ସାହ ଆଉ ଜୀବନଧାରଣର ମାର୍ଗ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍। ବିଧାନସଭାର ଜନମତ ଠିକ୍ ଭାବେ ଉପସ୍ଥାପିତ ହୋଇପାରିଲେ ତାର ଉପରେ ଆଲୋଚନା, ତର୍କ ବିତର୍କ ଆଉ ବିଶ୍ଳେଷଣ ହୋଇକରି ଜନ ଉପକାରୀ ଆଇନ ପ୍ରଣୟନ ହୋଇପାରବା ଆଉ ଗଣତନ୍ତ୍ର ଲାଗି ସାଧାରଣ ଲୋକର ଆସ୍ଥା ବଢ଼ବା ବୋଲି ଶ୍ରୀମତୀ ପାଢ଼ୀ କହିଛନ୍। ରାଜ୍ୟ ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ବିଭାଗ ତରଫୁ ଆଜି ଭିନ୍ ଭିନ୍ ଜିଲ୍ଲାନ ପୋଲିଓ ଦିବସ ପାଳନ ହେଉଛି। ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡି, ଝାରସୁଗୁଡ଼ା, ବୌଦ୍ଧ ସହିତ 17 ଜିଲ୍ଲା ଆଉ ସବୁ ମହାନଗର ନିଗମ ଇଲାକାନ ଏହି ଦିବସ ପାଳନ କରାଯିବା। ଆଇଜି ଇଲାକାମାନଙ୍କର ଭିନ୍ ଭିନ୍ ବୁଥ୍ନ ଛୁଆମାନଙ୍କୁ ପୋଲିଓ ବୁନ୍ଦା ଖୁଆଯିବା। 13 ତାରିଖ ଆଉ 14 ତାରିଖ ଭିଲ୍ ଅଙ୍ଗନବାଡ଼ି କର୍ମୀମାନେ ଘର ଘର ବୁଲିକରି ଛୁଆମାନଙ୍କୁ ପୋଲିଓ ଖୁଆବାର ସହିତ ଟିକା ଭିଲ୍ ଦେବେ। ଓଡ଼ିଶା କପା ସଂଘର ସଦସ୍ୟମାନେ ଗଲାକାଲି କୃଷି ଭବନ ଉପମୁଖ୍ୟମନ୍ତ୍ରୀ ଆଉ କୃଷି ଆଉ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କୁ ଭେଟିଛନ୍। ଇ ସୋମିଆଥି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀଭିଲ୍ ଉପସ୍ଥିତ ଥିଲେ। ଇ ଅବସରରେ କପା ଚାଷ ଆଉ ବିପଣନ ବେଳେ ଚାଷୀମାନେ ସମ୍ମୁଖୀନ ହେଉଥିବାର ଭିନ୍ ଭିନ୍ ସମସ୍ୟା ବାବଦେ ସଦସ୍ୟମାନେ ଉପମୁଖ୍ୟମନ୍ତ୍ରୀ ଆଉ ଅଲଗା ଅଧିକାରୀମାନଙ୍କୁ ଜଣାଇଥିଲେ। ପଞ୍ଚାୟତିରାଜ ଆଉ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଗଲାକାଲି ସମ୍ବଲପୁର ଜିଲ୍ଲା ଧନକୋଡ଼ା ବ୍ଲକ ଚିପ୍ଲିମା ଇଲାକାନ ତିଆରି ହେଉଥିବାର ଜଳଯୋଗାଣ ପ୍ରକଳ୍ପ କାମର ତଦାରଖ କରିଛନ୍। ଗ୍ରାମ୍ୟ ଜଳଯୋଗାଣ ବିଭାଗ ତରଫୁ 2,95,00,000 ଟଙ୍କା ଖର୍ଚ୍ଚାଥି ତିଆରି ହେବାରକେ ଥିବା ଏହି ପ୍ରକଳ୍ପର କାମ ଜଲ୍ଦି ସାରବାରକେ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସମ୍ବଲପୁର ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫୁ ତପସ୍ୱିନୀ ପ୍ରେକ୍ଷାଳୟନ ଗଲାକାଲି ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାର ସବୁ ବ୍ଲକ୍ରୁ ଟୁକେଲ ଛୁଆମାନେ ଭାଗ ନେଇଥିଲେ। ଏହି ଅବସରରେ ଛାତ୍ରୀମାନଙ୍କ ଭିତରେ ଭିନ୍ ଭିନ୍ ପ୍ରତିଯୋଗିତା କରାଯାଇକରି ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣିଠାରେ ବୁଢ଼ାରାଜା ଦେବଙ୍କର ଦଶହରା 2025 ପାଳିତ ହେଉଛି। ରୀତିନୀତି ଅନୁସାରେ କାର୍ତ୍ତିକ ମାସର ପହେଲା ଶନିବାର ଦିନ ବୁଢ଼ାରାଜାଙ୍କର ବାର୍ଷିକ ଦଶହରା ପାଳନ କରାଯାଇସି। ଆଦିବାସୀ ପରମ୍ପରା ଅନୁସାରେ ଗୋଟିଏ ବଡ଼ ଲାଠିଯାତ୍ରା ପୂଜକଙ୍କର ଘରୁ ଶୋଭାଯାତ୍ରାଟି ବାହାରିକରି ବୁଢ଼ାରାଜା ମନ୍ଦିରକେ ଆସିଥିଲା। ଇତାକେ କଳାହାଣ୍ଡି ରାଜା ଅନନ୍ତ ପ୍ରତାପ ଦେଓ ପୂଜାର୍ଚ୍ଚନ କରିକରି ମନ୍ଦିରକେ ପହଞ୍ଚିବାର ଉତ୍ତରୁ ଲାଠିକେ ସ୍ୱାଗତ କରାଯାଇଥିଲା। ଶୋଭାଯାତ୍ରାଟି ଧରମଗଡ଼ ବିଧାୟକ ସୁଧୀର ପାଟଜୋଶୀଙ୍କ ସହିତ ହଜାର ହଜାର ଶ୍ରଦ୍ଧାଳୁ ଆଉ ଭକ୍ତ ଯୋଗ ଦେଇଥିଲେ। ସାରା ଦେଶ ତମାଖୁ ମୁକ୍ତ ଶିକ୍ଷା ପରିବେଶ ଗଡ଼ବାର ଆର୍ ଛାତ୍ରଛାତ୍ରୀମାନଙ୍କର ଶାରୀରିକ ଆଉ ମାନସିକ ସୁସ୍ଥତାକେ ନଜରଥି ରଖିକରି ତମାଖୁ ମୁକ୍ତ ଯୁବ ଅଭିଯାନର 3 ନମ୍ବର ଖେପ ମୂଲ କରାଯାଇଛି। 2047 ତକ ବିକଶିତ ଭାରତ ଲକ୍ଷ୍ୟ ପୂରା କରବାର ଦିଗେ ସୁସ୍ଥ ସୁଚିନ୍ତିତ ଆଉ ସଶକ୍ତ ଜୁଆନ ପିଢ଼ି ଉପରେ ଜୋର ଦିଆଯାଉଛି। ଶାରୀରିକ ଆଉ ମାନସିକ ଭାବେ ସୁସ୍ଥ ଆଉ ଭଲ ଶିକ୍ଷାଗତ ଯୋଗ୍ୟତା ଥିବାର ଜୁଆନ ପିଢ଼ି ଦେଶକେ ଗୋଟିଏ ସମୃଦ୍ଧ ଭବିଷ୍ୟତ ଆଡ଼କେ ନେବାର ଲାଗି ସରକାର ଲକ୍ଷ୍ୟ ରଖିଛନ୍। ଶିକ୍ଷା ଆର୍ ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମିଳିତ ସହଯୋଗଥି ଗଲା 9 ତାରିଖରୁ ମୂଲ ହୋଇଥିବାର ଏହି ଅଭିଯାନ 60 ଦିନ ତକ ଚାଲ୍ବା। 18 ବର୍ଷରୁ କମ୍ ମହିଳା ଜାତୀୟ କବାଡ଼ି ଦଳଥି ସମ୍ବଲପୁରର ପ୍ରିୟଙ୍କା ପ୍ରଧାନ ଠାନ୍ ପାଇଛନ୍। ଇ ମାସ 19-31 ତାରିଖ ତକ ବାହାରିନ୍ଠାନେ ହେବାରକେ ଥିବାର ଏସିଆନ୍ ଗେମ୍ସର କବାଡ଼ିଥି ଭାରତୀୟ ମହିଳା ଦଳକେ ସେ ପ୍ରତିନିଧିତ୍ୱ କରିବେ। ତାଙ୍କୁ ଏହି ସଫଳତା ଲାଗି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଶୁଭେଚ୍ଛା ଜଣାବାର ସହିତ ତାଙ୍କର ସଫଳତା କାମନା କରିଛନ୍। ଉତ୍ତର ଓଡ଼ିଶା ଆର୍ ତାର ପାଖର ବଙ୍ଗୋପସାଗରନ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏତାର ପ୍ରଭାବଟି ଆଇବା କାଲି ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ରାଜ୍ୟର 14 ଜିଲ୍ଲାନ ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବା ବୋଲି ବିଭାଗ ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଏନ୍ଏର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।